ଆପଣ ବଡ଼ ଡ୍ରେନ୍ ହେଇଥାନ୍ତା ସେଇଠୁ। ହ୍ୟାଲୋ ହରପ୍ରିୟା ସୁବୁଦ୍ଧି କହୁଥିଲି ଶିକ୍ଷକ। ମୁଁ ଯୋଉ ଡ୍ରେନ୍ ର ପ୍ରୋବ୍ଲେମ୍ ଅଛି, ଡ୍ରେନ୍ ଉପରେ ସ୍ଲାବ ପକା ହେଇନି, ସବୁ ମଶା ମାଛି ହଉଛନ୍ତି, ଆଉ ମାନେ ଗ୍ୟାସ ହଉଛି, ରହି ହଉନି, ସ୍ମେଲ ହଉଛି, ଜୋରେ ଦୁର୍ଗନ୍ଧ ବାହାରୁଛି। ତାପରେ ଯଦି ସ୍ଲାବ ପକା ହୁଅନ୍ତା ତାହେଲେ ଆମେ ବିଶେଷ ଉପକୃତ ହୋଇଥାନ୍ତୁ। ୱାର୍ଡ ନମ୍ବର 66 ନମ୍ବର ୱାର୍ଡ ଆମର।